આકાશવાણી ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ସଂସଦର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ। ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଗଠନମୂଳକ ରାଜନୀତିରେ ସାମିଲ ହେବାକୁ ରାଜନୈତିକ ଦଳଗୁଡ଼ିକ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ଲେସୋଥୋ ସହିତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଲକ୍ଷ୍ୟ ନେଇ ମାସେରୁଠାରେ ପହଞ୍ଚିଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେଉଛି କହିଲା ଆନ୍ତର୍ଜାତିକ ମୁଦ୍ରାପାଣ୍ଠି। ଏବଂ ଫିଡେ ମହିଳା ବିଶ୍ୱକପ୍ ଚେସ୍ ଚମ୍ପିୟନ୍ସିପ୍ର ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ କୋନେରୁ ହମ୍ପି। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ମାସ 21 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ମୋଟ 21 ବୈଠକ ବସିବ। ଅଧିବେଶନ କାଳରେ 17 ବିଲ୍ ଆଲୋଚନା ପାଇଁ ଉପସ୍ଥାପନ କରାଯିବାର ଆଶା କରାଯାଉଛି। ସେଥିମଧ୍ୟରେ ଜନବିଶ୍ୱାସ ବିଲ୍ 2025, ଜାତୀୟ କ୍ରୀଡ଼ା ପ୍ରଶାସନ ବିଲ୍ 2025 ଏବଂ ବାଣିଜ୍ୟିକ ପରିବହନ ବିଲ୍ 2024 ଆଜି ଅନ୍ତର୍ଭୁକ୍ତ। ଅପରେସନ୍ ସିନ୍ଦୁର ପରେ ଏହା ସଂସଦର ପ୍ରଥମ ଅଧିବେଶନ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଏହି ଅଧିବେଶନ କାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ଅଧିବେଶନର ଅବ୍ୟବହିତ ପୂର୍ବରୁ ଗତକାଲି ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି ଆଲୋଚନା ଗଠନମୂଳକ ରହିଥିଲା। ଉଭୟ ଗୃହର ନୀତିନିୟମ ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ସେ କହିଛନ୍ତି ସରକାରଙ୍କ ପକ୍ଷରୁ ବିରୋଧୀ ଦଳକୁ ଗୃହର କାର୍ଯ୍ୟ ସୁପରିଚାଳନା ନିମନ୍ତେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା।
कुछ वर्तमान काल में ऐसे मुद्दे हैं जिस पे सांसद चर्चा करने चाहते हैं, तो एडवांस में हमें भी कहा है और ऑल पार्टी मीटिंग भी है, उसमें अपने बात रखेंगे। महत्वपूर्ण जो मुद्दे हैं उस पे भी चर्चा तो होगी। सरकार भी महत्वपूर्ण मुद्दे हैं उस पे चर्चा के लिए आगे आएंगे। और कई बिल्स हैं जो इस सत्र में आएंगे, जैसे शिपिंग बिल है, पोर्ट्स बिल है, मर्चेंट बिल्स हैं, स्पोर्ट्स का बिल है और जनविश्वास बिल है, एजुकेशन का, कई महत्वपूर्ण बिल्स हैं जो इस मानसून सत्र में आने वाले हैं।
ଜଷ୍ଟିସ୍ ବର୍ମାଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସଙ୍ଗ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ଶ୍ରୀ ରିଜିଜୁ କହିଛନ୍ତି ସବୁ ରାଜନୈତିକ ଦଳ ମିଳିତ ଭାବେ ଏହି ପ୍ରକ୍ରିୟାରେ ସାମିଲ ହୋଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଜଷ୍ଟିସ୍ ବର୍ମାଙ୍କ ବିରୁଦ୍ଧରେ ଆଗତ ହେବାକୁ ଥିବା ମହାଅଭିଯୋଗ ପ୍ରସ୍ତାବ ନେଇ ଆଇନ ବିଶେଷଜ୍ଞଙ୍କଠାରୁ ଆବଶ୍ୟକ ପରାମର୍ଶ ଗ୍ରହଣ କରାଯାଇଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଜଷ୍ଟିସ୍ ବର୍ମାଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପାଇଁ ପ୍ରସ୍ତାବକୁ 100ରୁ ଅଧିକ ସାଂସଦ ସମର୍ଥନ ଜ୍ଞାପନ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ବିଜେଡି ନେତା ସସ୍ମିତ ପାତ୍ର ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ଅଧିବେଶନ କାଳରେ ଓଡ଼ିଶାର ଆଇନ ପରିସ୍ଥିତି ଏବଂ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ଦଳ ପକ୍ଷରୁ ଉତ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଆରମ୍ଭ ହେଉଥିବା ସଂସଦର ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ଗଠନମୂଳକ ରାଜନୀତିରେ ସାମିଲ ହେବାକୁ ରାଜନୈତିକ ଦଳଗୁଡ଼ିକୁ ଉପରାଷ୍ଟ୍ରପତି ଜଗଦୀପ ଧନକଡ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀଠାରେ ରାଜ୍ୟସଭା ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମର ଅଷ୍ଟମ ପର୍ଯ୍ୟାୟ ଅଂଶଗ୍ରହଣକାରୀଙ୍କ ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଉପରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି ପ୍ରତ୍ୟେକ ରାଜନୈତିକ ଦଳର ଜାତୀୟ ବିକାଶ ପ୍ରତି ପ୍ରତିବଦ୍ଧତା ରହିଛି। ଏହି ମାନସିକତାକୁ ସୁନିଶ୍ଚିତ କରିବା ଯୁବପିଢ଼ିଙ୍କ କର୍ତ୍ତବ୍ୟ। ଆଲୋଚନା ବିଚାର ବିମର୍ଶ ମାଧ୍ୟମରେ ଆହ୍ୱାନର ସମାଧାନର ପନ୍ଥା ବାହାର କରିବାରେ ଭାରତ ବିଶ୍ୱସ୍ତରରେ ନିଜକୁ ପ୍ରତିପାଦନ କରିପାରିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସାରଗର୍ଭକ ଆଲୋଚନା ଏବଂ ବିଚାର ବିମର୍ଶ ଦେଶକୁ ବିକାଶ ପଥରେ ଆଗେଇ ନେବ ବୋଲି ଉପରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ ଏବଂ ମାଳଦ୍ୱୀପକୁ ଆସନ୍ତା 23-26 ପର୍ଯ୍ୟନ୍ତ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ବ୍ରିଟେନ୍ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ମାଳଦ୍ୱୀପକୁ ଗସ୍ତରେ ଯିବେ। ଏହି ଗସ୍ତ କାଳରେ ଶ୍ରୀ ମୋଦି ଉଭୟ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ବ୍ୟାପକ କରିବା ନେଇ ଆଲୋଚନା କରିବାର ସମ୍ଭାବନା ରହିଛି। ଶ୍ରୀ ମୋଦି କିଙ୍ଗ୍ସ ଚାର୍ଲସ୍ ତୃତୀୟଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମାଳଦ୍ୱୀପ ଗସ୍ତ କରିବେ। ମାଳଦ୍ୱୀପର 60ତମ ସ୍ୱାଧୀନତା ଦିବସ ଉତ୍ସବରେ ଶ୍ରୀ ମୋଦି ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘାରିଟା ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ଲେସୋଥୋ ଗସ୍ତରେ ଯାଇଛନ୍ତି। ଗତ ସନ୍ଧ୍ୟାରେ ସେ ମାସେରୁଠାରେ ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ଲେସୋଥୋର ବୈଦେଶିକ ବ୍ୟାପାର ଓ ଆନ୍ତର୍ଜାତିକ ସମ୍ପର୍କର ପ୍ରମୁଖ ସଚିବ ଥାବାଙ୍ଗା ଲେଖେଲା ତାଙ୍କୁ ସ୍ୱାଗତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମାର୍ଘାରିଟା କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ତାଙ୍କ ଗସ୍ତର ଉଦ୍ଦେଶ୍ୟ। ଏହି ଗସ୍ତ ଅବସରରେ ୱାଶିଂଟନ୍ଠାରେ ବୈଦେଶିକ ବ୍ୟାପାର ଏବଂ ଆନ୍ତର୍ଜାତିକ ସମ୍ପର୍କ ମନ୍ତ୍ରୀଙ୍କ ସହିତ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରାଯିବ। ମାସେରୁଠାରେ ସୂଚନା, ଯୋଗାଯୋଗ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ଶିକ୍ଷା ଏବଂ ତାଲିମ, ଶ୍ରମ ଓ ନିଯୁକ୍ତି ଆଦି ବିଭିନ୍ନ ପ୍ରସଙ୍ଗ ନେଇ ଲାସେଥୋର ମନ୍ତ୍ରିମଣ୍ଡଳୀୟ ସଦସ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମନ୍ତ୍ରୀ ଶ୍ରୀ ମାର୍ଘାରିଟା ଗତ ସନ୍ଧ୍ୟାରେ ଏସ୍ୱାଟିନ୍ଠାରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଛନ୍ତି। ବିହାର ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସଂକ୍ଷିପ୍ତ ଅଧିବେଶନ କାଳରେ 5ଟି ବୈଠକ ବସିବ। 17 ବିଧାନସଭାର ଏହା ଶେଷ ଅଧିବେଶନ ହେବ। ଏହି ଅଧିବେଶନ କାଳରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ। 10ରୁ ଅଧିକ ବିଲ୍ ଆଗତ ହେବାର ଆଶା କରାଯାଉଛି। ଆସନ୍ତା ଅକ୍ଟୋବର ନଭେମ୍ବର ମାସରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି IMF କହିଛି, UPI ମାଧ୍ୟମରେ ଆର୍ଥିକ କାରବାରରେ ଭାରତ ବିଶ୍ୱର ନେତୃତ୍ୱ ନେଉଛି। ଚଳିତ ବର୍ଷ ଜୁନ୍ ମାସରେ UPI ମାଧ୍ୟମରେ କାରବାର 24 ଲକ୍ଷ କୋଟିରୁ ଅଧିକ ହୋଇଛି। ଏହି ସମ୍ପର୍କରେ ଏକ ରିପୋର୍ଟ।
ଭାରତର ଆର୍ଥିକ କାରବାର ଇକୋସିଷ୍ଟମରେ UPI ବୈପ୍ଳବିକ ପରିବର୍ତ୍ତନ ଆଣିଛି ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି IMF କହିଛି। ଖୁଚୁରା ବ୍ୟବସାୟିକ କାରବାରରେ ଅଭିବୃଦ୍ଧି ଶୀର୍ଷକ ରିପୋର୍ଟରେ IMF କହିଛି, UPI ମାଧ୍ୟମରେ ମାସିକ 18 ବିଲିୟନ୍ରୁ ଅଧିକ ଆର୍ଥିକ କାରବାର ହେଉଛି। ଭାରତୀୟ ଜାତୀୟ ପେମେଣ୍ଟ କର୍ପୋରେସନ ଦ୍ୱାରା 2016 UPI ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଏକ ମୋବାଇଲ୍ ଆପ୍ ସହିତ ଲିଙ୍କ୍ କରାଯିବା ସହ ତୁରନ୍ତ ଆର୍ଥିକ କାରବାର କ୍ଷେତ୍ରକୁ ଏହା ଗତିଶୀଳ କରିଛି। IMF କହିଛି, କ୍ଷୁଦ୍ର ବ୍ୟବସାୟୀକୁ ଏହା ସହଯୋଗ ପ୍ରଦାନ କରୁଛି। ସରକାରୀ ତଥ୍ୟ ଅନୁଯାୟୀ UPI ମାଧ୍ୟମରେ ପ୍ରତିମାସରେ ହେଉଥିବା ଆର୍ଥିକ କାରବାର ଭାରତର ମୋଟ ଡିଜିଟାଲ୍ ପେମେଣ୍ଟର 85% ପହଞ୍ଚିଛି। ଗତ ଜୁନ୍ ମାସରେ 24,03,000 କୋଟି ଟଙ୍କାର କାରବାର ହୋଇଛି। ଗତବର୍ଷ ତୁଳନାରେ ଏହା 32% ଅଧିକ ବୋଲି ଜଣାପଡ଼ିଛି। 491 ନିୟୁତ ଉପଭୋକ୍ତା ଏବଂ 65 ନିୟୁତ ବ୍ୟବସାୟୀ UPI ମାଧ୍ୟମରେ କାରବାରରେ ସଂଶ୍ଲିଷ୍ଟ ହୋଇଛନ୍ତି। ଏଥିରେ 675 ବ୍ୟାଙ୍କକୁ ଯୋଡ଼ାଯାଇପାରିଛି। ଖୁଚୁରା ବ୍ୟବସାୟ ସୁରକ୍ଷିତ ହେବା ସହ ଦେଶର ବହୁ ନାଗରିକ ଆର୍ଥିକ କାରବାର ପାଇଁ UPI ଉପରେ ନିର୍ଭର କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ଉପରେ ଜଙ୍କ୍ଫୁଡ୍ର ପ୍ରତିକୂଳ ପ୍ରଭାବ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଏମ୍ସର ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଗୋବିନ୍ଦ ମଖାରିଆ ଏବଂ ଖାଦ୍ୟ ବିଶେଷଜ୍ଞ ଡକ୍ଟର ମାନା ମନରାଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717717 ଏବଂ 01123314444 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବାରାଣସୀଠାରେ ବିକଶିତ ଭାରତ ଗଠନ ନିମନ୍ତେ ନିଶାମୁକ୍ତ ଯୁବ ସମାଜ ଶୀର୍ଷକ ନେଇ ଚାଲିଥିବା 3-ଦିନିଆ ଯୁବ ଆଧ୍ୟାତ୍ମିକ ସମ୍ମିଳନୀ ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ବିକଶିତ ଭାରତ ଗଠନ ଲକ୍ଷ୍ୟ ହାସଲ ନିମନ୍ତେ ଯୁବ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଅବସରରେ କାଶୀ ସଂକଳ୍ପପତ୍ର ମାଧ୍ୟମରେ ନିଶାମୁକ୍ତ ଯୁବ ସମାଜ ଗଠନ ନିମନ୍ତେ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଉଦ୍ଯାପନୀ ସମାରୋହରେ ଯୋଗଦେଇ ହିମାଚଳ ପ୍ରଦେଶ ରାଜ୍ୟପାଳ ଶିବପ୍ରତାପ ଶୁକ୍ଳ କହିଛନ୍ତି, ଏହି ସମ୍ମିଳନୀରେ ନିଶା ସେବନ ବିରୁଦ୍ଧରେ ଜାତୀୟ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷାନୀତି ଖଡ୍ସେ କାର୍ଯ୍ୟକ୍ରମରେ ଯୋଗଦେଇ ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ। ଏହି ସମ୍ମିଳନୀରେ ପ୍ରାୟ 600 ଯୁବ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଫିଡେ ମହିଳା ବିଶ୍ୱକପ୍ ଚେସ୍ ଚାମ୍ପିୟନ୍ସିପ୍ 2025 ପ୍ରତିଯୋଗିତାରେ କୋନେରୁ ହମ୍ପି ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳି। ଜର୍ଜିଆର ବାଟୁମିଠାରେ ଗତକାଲି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ରେ ହମ୍ପି ଚୀନ୍ର ସୋଙ୍ଗ୍ ୟୁଜିନ୍ଙ୍କୁ ପରାସ୍ତ କରିଥିଲେ। ବୁଦାପେଷ୍ଟରେ ଅନୁଷ୍ଠିତ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ 10 ପଦକ ହାସଲ କରିଛି। ସେଥିମଧ୍ୟରେ 3 ଲେଖାଏଁ ସ୍ୱର୍ଣ୍ଣ ଏବଂ ରୌପ୍ୟ ଏବଂ 4 ବ୍ରୋଞ୍ଜ ପଦକ ରହିଛି। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ। ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଗଠନମୂଳକ ରାଜନୀତିରେ ସାମିଲ ହେବାକୁ ରାଜନୈତିକ ଦଳଗୁଡ଼ିକୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ଲେସୋଥୋ ସହିତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଲକ୍ଷ୍ୟ ନେଇ ମାସେରୁଠାରେ ପହଞ୍ଚିଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେଉଛି କହିଲା ଆନ୍ତର୍ଜାତିକ ମୁଦ୍ରାପାଣ୍ଠି। ଏବଂ ଫିଡେ ମହିଳା ବିଶ୍ୱକପ୍ ଚେସ୍ ଚାମ୍ପିୟନ୍ସିପ୍ର ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ କୋନେରୁ ହମ୍ପି। ସମ୍ବାଦ ଶେଷ ହେଲା।